ନମସ୍କାର, ମୁଁ ସରୋଜ କୁମାର ମହାପାତ୍ର କହୁଥିଲି, ଜନତାନଗର ୱାର୍ଡ ନମ୍ବର 21 ରୁ। ଏଠି ପାଣିର ସମସ୍ୟା ବହୁତ ଅଛି, ପିଇବା ପାଣିରେ ବ୍ଲିଚିଂର ପରିମାଣ ବହୁତ ଅଧିକ ଆସୁଛି, ଆଉ ଯୋଉଥିଦ୍ୱାରା କି ଦେହ ଖରାପ ହେଉଛି, ଆଉ ବହୁତ କିଛି ଅସୁବିଧା ହେଉଛି, ଆଉ ହେୟାର ଫଲ ବି ହେଉଛି। ତେଣୁ କରି ଅନୁରୋଧ କରାହଉଛି ପାଣିଟାକୁ ଟିକେ ଆପଣ ତାକୁ ଭଲସେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ, ପାଣି ଯେମିତି ୟୁଜେବୁଲ ହେଇପାରିବ। ଥ୍ୟାଙ୍କ ୟୁ ଭେରି ମଚ୍।